अजस्य जन्म उत्पथनाशाय अजस्य जन्म उत्पथनाशनाय कर्माणि अकर्तुर्ग्रहणाय पुंसाम् अन्नन्नथाको अरति देहयोगम् परो गुणानाम् उत्कर्मतन्त्रम्
सदन्वय अजस्य अजंकर जन्म जन्म उत्पथनाशनाय दुर्भुतमान विनाश निमित्त कर्माणि कर्म अकर्तु जहाँ किसी करिवार नहीं ग्रहणीय ग्रहण करिवार निमित्त पुंसाम समस्त लोकंकर मनो अन्यथा अन्य किसी कह किए अरति योग्य विवरे देह जोगं देह संबंध पर उद्धरे गुणानाम भूत प्रकृति त्रिगुण भूत कौन बा कहिबा कर्मतंत्र क्रिया प्रतिक्रिया नियम सुवर्णवत भगवान जन्म रहित विशुद्ध दुर्भुतमानकर विनाश निमित्त आविर्भूत बनती से कर्मरहित होई सुद्धा भक्तमान को बा लोकमान को आकर्षण करिवा निमित्त निज लीला संपादन करती अन्यथा भगवान कर जन्मादि कथार अवसर क्योंकि अच्छी भगवान त्रिगुण रूपधरे अवस्थान करती अर्थात से गुणातीत एपरि स्थले से त्रिगुणमय जगत को कहीं आसती भगवान और भक्त नित्य लीला प्रदर्शन निमित्त ईश्वर परमा कृष्ण सच्चिदानंद विग्रह ब्रह्म संहिता 5:1 कथा श्री भगवान विग्रह सब चित एवं आनंदमय अटे पूर्व दिगर चक्रवाल सूर्य उदय जन्म सदृश भगवान तथाकृत जन्म केवल आविर्भाव मात्र साधारण जीव बोली से जन्म होती ना साधारण जीव प्रारब्ध कर्मवशत भूत प्रकृति गुणानुयायी जन्म लाभ करे भगवान जन्म एपरि नुहे ତାଙ୍କର କ୍ରିୟା ବା କର୍ମ ସ୍ୱତନ୍ତ୍ର ଅଟେ। ଏହା ତାଙ୍କର ଅପ୍ରାକୃତ ଲୀଳା ଅଟେ। ଏହା ଭୂତ ପ୍ରକୃତିର କ୍ରିୟା ପ୍ରତିକ୍ରିୟାର କାର୍ଯ୍ୟ ନୁହେଁ। ଶ୍ରୀମଦ୍ ଭଗବତ ଗୀତାରେ କୁହାଯାଇଛି, ନାମାଂ କର୍ମାଣି ନିପନ୍ତି ନାମ୍ୟ କର୍ମ ପରିଶ୍ରମା ନୀତିମାନ ଜାଣାତି କର୍ମ ଭିନ୍ନ ସବଧ୍ୟତି। ଭଗବତ ଗୀତା ଚତୁର୍ଥ ଅଧ୍ୟାୟ 14 ଶ୍ଳୋକରେ କଥା କୁହାଯାଇଛି। ସାଧାରଣ ଜୀବ ଯେଉଁ କର୍ମବନ୍ଧନରେ ବାନ୍ଧିଛନ୍ତି ସେ କର୍ମର କ୍ରିୟା ପ୍ରତିକ୍ରିୟା ଭଗବାନ ପାଇଁ ପ୍ରଯୁଜ୍ୟ ନୁହେଁ। କିମ୍ବା ସାଧାରଣ ଜୀବ ଭଳି କର୍ମ ଜରିଆରେ ନିଜର ଅଭିବୃଦ୍ଧି ଘଟାଇବାର କାମନା ଭଗବାନଙ୍କର ନାହିଁ। ସାଧାରଣ ଜୀବ ବଦ୍ଧ ଜୀବନରେ କିଛି ଉନ୍ନତି ଲାଭ କରିବା ପାଇଁ କର୍ମ କରେ, କିନ୍ତୁ ଭଗବାନ ସଦୈଶ୍ୱର୍ଯ୍ୟପୂର୍ଣ୍ଣ ଅଟନ୍ତି। ସମସ୍ତ ବଳବୀର୍ଯ୍ୟ, ସମସ୍ତ ଯଶ କୀର୍ତ୍ତି, ସମସ୍ତ ସୌନ୍ଦର୍ଯ୍ୟ, ସମସ୍ତ ଜ୍ଞାନ ଏବଂ ସମସ୍ତ ପ୍ରକାର ତ୍ୟାଗରେ ସେ ପୂର୍ଣ୍ଣ ଅଟନ୍ତି। ସେ କାହିଁକି କିଛି ଅଭିବୃଦ୍ଧି ଚାହିଁବେ? କେହି କୌଣସି ପ୍ରକାର ଐଶ୍ୱର୍ଯ୍ୟରେ ତାଙ୍କୁ ଟପି ଯାଇପାରିବ ନାହିଁ ଏବଂ ସେଇଥିପାଇଁ ଉନ୍ନତିର କାମନା ତାଙ୍କ ପାଖରେ ସମ୍ପୂର୍ଣ୍ଣ ରୂପେ ନିରର୍ଥକ। ଭଗବାନଙ୍କର କାର୍ଯ୍ୟ ଏବଂ ସାଧାରଣ ଜୀବର କାର୍ଯ୍ୟ ମଧ୍ୟରେ କଣ ପାର୍ଥକ୍ୟ ଅଛି, ଏହା ବିଜ୍ଞ ବ୍ୟକ୍ତି ସର୍ବଦା ବିଚାର କରିବା ଉଚିତ। ଏହିପରି ଭାବରେ ବ୍ୟକ୍ତି ଭଗବାନଙ୍କର ଦିବ୍ୟ ବା ଅପ୍ରାକୃତ ସ୍ଥିତି ସମ୍ବନ୍ଧରେ ଉପଯୁକ୍ତ ସିଦ୍ଧାନ୍ତରେ ଉପନୀତ ହୋଇପାରିବ। ଯେଉଁ ବ୍ୟକ୍ତି ଭଗବାନଙ୍କର ଦିବ୍ୟ ସ୍ଥିତି ସମ୍ବନ୍ଧୀୟ ସିଦ୍ଧାନ୍ତରେ ଉପନୀତ ହୁଏ ସେ ଭଗବତ ଭକ୍ତ ହୋଇଯାଏ ଏବଂ ସାଙ୍ଗେ ସାଙ୍ଗେ ପ୍ରାରବ୍ଧ କର୍ମ ଫଳର ପ୍ରତିକ୍ରିୟାରୁ ମୁକ୍ତ ହୋଇଯାଏ। କୁହାଯାଇଛି, କର୍ମାଣି ନିର୍ଦ୍ଧତି କିନ୍ତୁ ଚ ଭକ୍ତି ଭାଜା, ଭଗବାନ ଭକ୍ତଙ୍କର କର୍ମଫଳକୁ ଧ୍ୱଂସ କରିଦିଅନ୍ତି। ଭଗବାନଙ୍କର କ୍ରିୟା ସମସ୍ତ ଜୀବଙ୍କ ଦ୍ୱାରା ସ୍ୱୀକୃତ ଏବଂ ଆସ୍ୱାଦିତ ହେବା ଉଚିତ। ତାଙ୍କର କ୍ରିୟା ସାଧାରଣ ମାନବକୁ ଭଗବାନଙ୍କ ଆଡ଼କୁ ଆକର୍ଷଣ କରେ। ଭଗବାନ ସର୍ବଦା ଭକ୍ତମାନଙ୍କ ଆନନ୍ଦ ବିଧାନାର୍ଥେ କର୍ମ କରନ୍ତି ଏବଂ ସେଇଥିପାଇଁ ସାଧାରଣ ଲୋକ ଯେଉଁମାନେ କର୍ମୀ ବା ଜ୍ଞାନୀ ତାଙ୍କ ପ୍ରତି ଆକୃଷ୍ଟ ହୁଏ। ଭଗବାନ ଯେତେବେଳେ ଭକ୍ତମାନଙ୍କର ସୁରକ୍ଷା ଦିଗରେ କାର୍ଯ୍ୟ କରନ୍ତି ସେତେବେଳେ ସମସ୍ତେ ତାଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି। କର୍ମୀ ହେଉ ବା ଜ୍ଞାନୀ ହେଉ, ପ୍ରତ୍ୟେକ ଭକ୍ତି ଯୋଗ ଆଚରଣ କଲେ ଜୀବନରେ ସଫଳତା ହାସଲ କରିପାରିବେ। ଭକ୍ତଗଣ କେବେ ହେଲେ କର୍ମଫଳ ଉପଭୋଗ କରିବାକୁ ଚାହାନ୍ତି ନାହିଁ କିମ୍ବା କୌଣସି ପ୍ରକାର ମୁକ୍ତି ଚାହାନ୍ତି ନାହିଁ। ସେମାନେ ଭଗବାନଙ୍କର ଦିବ୍ୟା ଦିବ୍ୟ ଲୀଳାର ଆସ୍ୱାଦନ କରନ୍ତି, ଯଥା ତାଙ୍କର ଗୋବର୍ଦ୍ଧନ ଧାରଣ ଲୀଳା, ଶୈଶବ ଅବସ୍ଥାରେ ପୁତନା ବିନାଶ ଲୀଳା ଇତ୍ୟାଦି। କର୍ମୀ ଜ୍ଞାନୀ ଓ ଭକ୍ତ ସବୁ ପ୍ରକାର ଲୋକଙ୍କୁ ଆକୃଷ୍ଟ କରିବା ନିମିତ୍ତ ତାଙ୍କର ଲୀଳା ପ୍ରକାଶିତ ହୁଏ। ଯେହେତୁ ସେ ସମସ୍ତ କର୍ମର କ୍ରିୟା ପ୍ରତିକ୍ରିୟାରୁ ଉଦ୍ଧାର ଥାନ୍ତି, ତେଣୁ ସେ ମାୟା ସୃଷ୍ଟ କୌଣସି ରୂପ ଗ୍ରହଣ କରନ୍ତି ନାହିଁ। ସାଧାରଣ ଜୀବ କର୍ମଫଳ ବାଧ୍ୟ ହୋଇଥିବା ଯେହେତୁ ଯେପରି ମାୟା ସୃଷ୍ଟ ଶରୀର ଧାରଣ କରିବା ବାଧ୍ୟ, ଭଗବାନ ସେପରି ବାଧ୍ୟ ନିଅନ୍ତି। ଭଗବାନଙ୍କର ଆବିର୍ଭାବର ଦ୍ୱିତୀୟ ଉଦ୍ଦେଶ୍ୟ ହେଉଛି ଅଶୁଭ ବା ଦୁର୍ବୃତ୍ତମାନଙ୍କୁ ବିନାଶ କରିବା ଏବଂ ବୁଦ୍ଧିହୀନ ଲୋକମାନେ ଯେଉଁ ନାସ୍ତିକ ଭାବ ଦ୍ୱାରା ପ୍ରଚାର କରନ୍ତି ତାହା ବନ୍ଦ କରିବା। ଭଗବାନଙ୍କର ଅହିତିକ କୃପା ହେତୁ ଯେଉଁ ଅସୁରଗଣ ଭଗବାନ ହାତରେ ମରୁଛନ୍ତି ସେମାନେ ମୁକ୍ତି ପାଉଛନ୍ତି। ଭଗବାନଙ୍କର ଅର୍ଥପୂର୍ଣ୍ଣ ଜନ୍ମ ସାଧାରଣ ଜୀବର ଜନ୍ମଠାରୁ ସର୍ବଦା ଭିନ୍ନ ଅଟେ। ଏପରିକି ଶୁଦ୍ଧ ଭକ୍ତମାନଙ୍କର ମଧ୍ୟ ଜଡ଼ ଶରୀର ସହ କୌଣସି ସମ୍ବନ୍ଧ ନଥାଏ ଏବଂ ଯେଉଁ ଭଗବାନ ନିଜର ସ୍ୱରୂପରେ ସଚ୍ଚିଦାନନ୍ଦ ରୂପରେ ଆବିର୍ଭୂତ ହୁଅନ୍ତି ସେ ଭୌତିକ ଶରୀର ଦ୍ୱାରା ସୀମାବଦ୍ଧ ନୁହନ୍ତି। ତେଣୁ ଆଜିର ଏହି ଶ୍ରୀମନ୍ତ ଭାଗବତ ତୃତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟ 44 ଶ୍ଳୋକ ଆମେ ଅଳ୍ପ ସମୟ ପାଠ କରିବା, କଥା ଆଲୋଚନା କରିବା। ଏଇ ଆପଣମାନେ ଶୁଣୁଛନ୍ତି ବହୁତ ଦିନ ହେଲାଣି, ଅନ୍ତତଃ 44 ସପ୍ତାହ ବା 44 ସପ୍ତାହ 10 ମାସ ପର୍ଯ୍ୟନ୍ତ ଆପଣମାନେ ଏଇ ତୃତୀୟ ସ୍କନ୍ଧର ପ୍ରଥମ ଅଧ୍ୟାୟ ଶ୍ରବଣ କରୁଛନ୍ତି। ଏଇ ଉଦ୍ଧବଙ୍କ ପ୍ରଶ୍ନ ପଚାରୁଛନ୍ତି ବିଦୁର। ବିଦୁର 35 ବର୍ଷ କାଳ ତୀର୍ଥ ଭ୍ରମଣ କରି ବର୍ତ୍ତମାନ ଉଦ୍ଧବଙ୍କ ସହିତ ଦେଖା ସାକ୍ଷାତ ହେଇଛି ତାଙ୍କର, ତେଣୁ ସେ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି ଯାଦବ ମାନଙ୍କର, ଗୁରୁମାନଙ୍କର, ପୌରମାନଙ୍କର, ସମସ୍ତଙ୍କ ବିଷୟରେ ପ୍ରଶ୍ନ ପଚାରି ଅନ୍ତିମରେ ଭଗବାନଙ୍କ ବିଷୟରେ କିଛି କହୁଛନ୍ତି। ଭଗବାନ କିଭଳି ଭାବରେ ଏ ଶ୍ଳୋକରେ କହୁଛନ୍ତି, ଅଜସ୍ୟ ଜନ୍ମ ଉତ୍ପତ୍ତ ନାଶନାୟ, ଭଗବାନ ଯେଉଁ ଜନ୍ମଗ୍ରହଣ କରନ୍ତି, ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଯେଉଁ ଭଗବାନ କହିଛନ୍ତି ଜନ୍ମ କର୍ମ ଚମେ ଦିବ୍ୟମ, ଭଗବାନଙ୍କର ଜନ୍ମ ଏବଂ କର୍ମ ଲୋକମାନେ ଜାଣିପାରନ୍ତି ନାହିଁ। ଆଜି ସୌଭାଗ୍ୟବଶତଃ ଆମର ଯେଉଁ ବ୍ରହ୍ମ ସ୍ଥାନାନ୍ତର ଲୀଳା ଆଲୋଚନା ହେଉଛି, ପ୍ରକୃତରେ ଆମେ ସେ ବିଷୟରେ କିଛି କହିବା
ଯେ ପ୍ରକୃତରେ ଲୋକମାନେ ବ୍ରହ୍ମ ବିଷୟରେ ଜିଜ୍ଞାସା କରୁନାହାନ୍ତି। ଲୋକମାନେ ସାଧାରଣତଃ ପଶୁ ଭଳି ଜୀବନ ଯାପନ କରନ୍ତି। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଯୋଉ ଭଗବାନ କହିଛନ୍ତି ଯେ ମନୁଷ୍ୟାନାମ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧୟେ, ହଜାର ହଜାର ଲୋକମାନେ ଯଦିଓ ସେମାନେ ଆମେ ଭାବୁଥିବା ସେମାନେ ବହୁତ ଉନ୍ନତ ସ୍ତରରେ ଅଛନ୍ତି, ବହୁତ ଧନୀ ବ୍ୟକ୍ତି, ବହୁତ ତାଙ୍କର କ'ଣ ସବୁ ରହିଛି ଶକ୍ତିଶାଳୀ, ସେମାନେ ତାଙ୍କର ବହୁତ ଲୋକ ତାଙ୍କୁ ଫଲୋ କରୁଛନ୍ତି, ବହୁତ ଉନ୍ନତ ସ୍ତରରେ ଅଛନ୍ତି। କିନ୍ତୁ ଯଦି ଆମେ ଶାସ୍ତ୍ର ଅନୁସାରେ ଚିନ୍ତା କରିବା, ଭଗବାନ କହୁଛନ୍ତି ସ୍ୱ ଗୋଖର, ସେମାନେ ପ୍ରକୃତରେ ଗାଈ ଏବଂ ଗଧ ସହିତ ତାଙ୍କୁ ତୁଳନା କରାଯାଇଛି। କାରଣ ପ୍ରକୃତରେ ମନୁଷ୍ୟ ଜନ୍ମ ସେଇଠୁ ଆରମ୍ଭ ହେଉଛି, ଯୋଉ ବେଦାନ୍ତ ସୂତ୍ର ପ୍ରଥମ ସୂତ୍ର ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା, ଜନ୍ମାଦି ଅସ୍ତିଗତ ହେଉଛି ପ୍ରଥମ ସୂତ୍ର, ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା ହେଉଛି ପ୍ରଥମ ସୂତ୍ର। ବ୍ରହ୍ମ ଜିଜ୍ଞାସା କରୁଛନ୍ତି ମାନେ ପ୍ରକୃତରେ ବୁଝିବାକୁ ପଡିବ ତାଙ୍କର ମାନବ ଜନ୍ମ ଆରମ୍ଭ ହେଇଛି। ତେଣୁକରି ଆଜି ଯୋଉ ଜଗନ୍ନାଥ ମନ୍ଦିରରେ ଯୋଉ ବିଭ୍ରାଟ ହେଇଛି, ଯୋଉ ବିଷୟରେ ଆଲୋଚନା ହେଉଛି, ଅନ୍ତତଃ ପକ୍ଷେ ଲୋକମାନେ ବ୍ରହ୍ମ ବିଷୟରେ ଜିଜ୍ଞାସା କରୁଛନ୍ତି। ତେଣୁ ସେହି ଦୃଷ୍ଟିରୁ ଆମେ କହିବା ଯେ ଇଏ ପ୍ରକୃତରେ ଗୋଟେ ମାନବ ସମାଜ ପ୍ରତି ଗୋଟେ ବରଦାନ ବା ତାଙ୍କ ପ୍ରତି ଗୋଟେ ଆଶୀର୍ବାଦ ଯେ ସେମାନେ ବ୍ରହ୍ମ ବିଷୟରେ ଜିଜ୍ଞାସା କରୁଛନ୍ତି। ନହେଲେ ପ୍ରକୃତରେ ବ୍ରହ୍ମ ବିଷୟରେ କିଏ ଜିଜ୍ଞାସା କରୁଛନ୍ତି? ସେମାନେ ନିଜ ଶରୀର ବିଷୟରେ ଚିନ୍ତା କରୁଛନ୍ତି। ଦେହାପତ୍ୟ କଳତ୍ରାଦିଶୁ ଆତ୍ମସନ୍ନିଶୁ ଅସତ୍ସୁ ଅପି ଚେଷାନ୍ ପ୍ରମତ ନିଧନ ପଶ୍ଚାନ ବି ନ ପଶ୍ୟତି। ଯେତେବେଳେ ସୁଗଦେବ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି ସୁଗଦେବ ଗୋସ୍ୱାମୀଙ୍କୁ ଯେ ପ୍ରକୃତରେ ମନୁଷ୍ୟ ଜୀବନ କଣ କର୍ତ୍ତବ୍ୟ, ଅତ ପୃଚ୍ଛାମି ସଂସିଦ୍ଧି ଯୋଗିନାମ ପରମ ଗୁରୁମ ପୁରୁଷ କାର୍ଯ୍ୟ ବ୍ରିୟ ମାନସ କଥା ଯତ୍ ସୌତବ୍ୟମ ଅତ ଦାପ୍ୟମ ଯତ୍ କର୍ତ୍ତବ୍ୟମ ନୁଡ଼ି ପ୍ରଭୁ ସ୍ମର୍ତ୍ତବ୍ୟମ ଭଜନୀୟମ ବା ବୃହି ଯତ୍ ବା ବିପର୍ଯ୍ୟୟମ। ପ୍ରକୃତରେ ମନୁଷ୍ୟ ଜନ୍ମ ଜଣେ ପ୍ରାପ୍ତ ହେଇଛି ମାନେ ତାର ଶ୍ରେଷ୍ଠ ସିଦ୍ଧି କଣ, ଅତ ପୃଚ୍ଛାମି ସଂସିଦ୍ଧି ଶ୍ରେଷ୍ଠ ସିଦ୍ଧି କଣ ମନୁଷ୍ୟ ଜନ୍ମର? ହଜାର ହଜାର ସେଠି ମୁନି ଋଷି ମାନେ ଥିଲେ, ଉପସ୍ଥିତ ଥିଲେ, କିନ୍ତୁ ପ୍ରକୃତରେ ସମସ୍ତେ କିଏ ଗୋଟିଏ ସିଦ୍ଧାନ୍ତରେ ଉପନୀତ ହେଇପାରୁନଥିଲେ। କିଏ କହୁଥିଲେ ଦାନ କର, କିଏ କହୁଥିଲେ ଯଜ୍ଞ କର, କିଏ କହୁଥିଲେ ତପ କର, ଏମିତି ବିଭିନ୍ନ ପ୍ରକାର ସବୁ ମୁନି ଋଷି ମାନଙ୍କର ବିଭିନ୍ନ ପ୍ରକାର ମତ ବାଦ ଥିଲା ସବୁ, କେହି ଗୋଟିଏ ସିଦ୍ଧାନ୍ତରେ ଉପନୀତ ହେଇପାରୁନଥିଲେ। କିନ୍ତୁ ଯେତେବେଳେ ସୁଖଦେବ ଗୋସ୍ୱାମୀ ଏହି ପ୍ରଶ୍ନ ପଚାରିଛନ୍ତି, ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତର ଯେତେବେଳେ ଦେଉଛନ୍ତି, ସେ ପ୍ରଶ୍ନରେ ସାଧାରଣତଃ ଲୋକମାନେ ଯୋଉଟା କରିବା କଥା ନୁହଁ ସେଇଟା ହିଁ ପ୍ରଥମର ଆରମ୍ଭ କରିଛନ୍ତି। ବୃହି ଯଦ୍ବା ବିପର୍ଯ୍ୟୟମ ଯୋଉ କଥା ପ୍ରଶ୍ନଟି ପଚାରିଥିଲେ, କଣ କରିବା କଥା ନୁହଁ ସାଧାରଣତଃ ଲୋକମାନେ ସେଇଆ ହିଁ କରୁଛନ୍ତି। କଣ କରୁଛନ୍ତି ନା ସୁତବ୍ୟାଜେନ୍ଦ୍ର ନୃଣାଂଶନ୍ତି ସହସ୍ରଶ ଅପଶ୍ୟତ ଆତ୍ମତତ୍ଵ ଗୃହେଷୁ ଗୃହମେ ଦିନା। ଆତ୍ମତତ୍ଵ ବା ବ୍ରହ୍ମତତ୍ଵ ବିଷୟରେ ଜିଜ୍ଞାସା କାହାର ନାହିଁ, ଯଦିଓ ସେମାନେ ଗୃହସ୍ଥରେ ରହିଛନ୍ତି, ଗୋଟେ ଗୃହସ୍ଥ ଗୋଟେ ଆଶ୍ରମ, କିନ୍ତୁ ଗୃହସ୍ଥ ସେମାନେ ନୁହଁ, ସେମାନେ ହେଉଛି ଗୃହ ମେଧି। ଗୃହର ଯୋଉ କର୍ମ ରହିଛି ବିହିତ କର୍ମ ଶାସ୍ତ୍ର ଅନୁଯାୟୀ କର୍ମ ସେମାନେ କରୁନାହାନ୍ତି, ତେଣୁ ଗୃହ ମେଧି ବୋଲି କୁହାଯାଉଛି। ସେମାନେ କଣ କରୁଛନ୍ତି ନା ନିଦ୍ରା ଇଏତେ ନକ୍ତମ ବ୍ୟବାୟମ ଚଳାବ୍ୟୟ, ରାତିଟା ତାଙ୍କର ନିଦ୍ରାରେ ବା ସ୍ତ୍ରୀ ସମୟରେ କଟୁଛି, ଏବଂ ଦିବା ଚାର୍ତ୍ତେ ହାରାଧନ କୁଟୁମ୍ବ ଘର ନେଇ ନେବା, ଦିବସ ହେଇଗଲେ କୋଉଠି କେମିତି କୁଟୁମ୍ବ ପାଳନ କରିବା, କେମିତି ଧନ ରୋଜଗାର କରିବା, ଏଇ ଚିନ୍ତାରେ ତାଙ୍କର ସବୁ ଚାଲିଯାଉ, ସମୟ ଚାଲିଯାଉଛି। ଦେହାପତ୍ୟ କଳତ୍ରାଦିଶୁ ଆତ୍ମସନ୍ନିଶୁ ଅସତ୍ସୁ ଅପି ତେଷାଂ ପ୍ରମତ ନିଧନ ପଶ୍ଚାନ ଅପି ନ ପଶ୍ୟତି। ତାଙ୍କର ଯୋଉ ଶରୀର ବା ତାଙ୍କର ପିଲା ଛୁଆ ଏମାନଙ୍କୁ ପାଳନ ପୋଷଣ କରିବା ପାଇଁ ତାଙ୍କର ଜୀବନ ଚାଲିଯାଉଛି, କିନ୍ତୁ ତେଷାଂ ପ୍ରମତ ଯଦିଓ ସେମାନେ ଦେଖୁଛନ୍ତି ଏଭଳି ପାଗଳ ଅବସ୍ଥାରେ ସେମାନେ ଅଛନ୍ତି, ସାଧାରଣତଃ ଅଧିକାଂଶ ଲୋକ ଏହି ସ୍ତରରେ ଅଛନ୍ତି ଯେ ତାଙ୍କର ନିଧନ ଦେଖିକି ମଧ୍ୟ ଦେଖିପାରନ୍ତି ନାହିଁ। ଇଏ ହେଉଛି ସବୁଠୁ ବଡ଼ ଆଶ୍ଚର୍ଯ୍ୟ। ଯୁଧିଷ୍ଠିର ମହାରାଜଙ୍କ ଯୋଉ ଧର୍ମ ଯକ୍ଷଙ୍କ ପ୍ରଶ୍ନରେ ଯୁଧିଷ୍ଠିର ମହାରାଜ ଯେଉଁଟା କହିଥିଲେ, ଇଏ ହେଉଛି ସବୁଠୁ ବଡ଼ ଆଶ୍ଚର୍ଯ୍ୟ। ତେଣୁ ଆକ୍ଚୁଆଲି ପ୍ରକୃତରେ ଓଡ଼ିଶାର ଅଧିକାଂଶ ଲୋକ, ଓଡ଼ିଶା ବାହାରେ ମଧ୍ୟ ଏବଂ ଭାରତ ବାହାରେ ମଧ୍ୟ ଆଜି ଏଇ ଯେଉଁ ବ୍ରହ୍ମଚର୍ଯ୍ୟା ହେଉଛି, ଲୋକମାନେ ବ୍ରହ୍ମ ବିଷୟରେ ଜିଜ୍ଞାସା କରୁନଥିଲେ। ବର୍ତ୍ତମାନ ଯୋଉ ବ୍ରହ୍ମ ବିଷୟରେ ଆଲୋଚନା ଚାଲିଛି ପ୍ରକୃତରେ ସେଇଟା କେତେ ଦୂର ଠିକ ସେଇଟା ଆମେ ବର୍ତ୍ତମାନ ଆଲୋଚନା କରିବା ନାହିଁ। ବ୍ରହ୍ମ କହିଲେ କ'ଣ ଯାହା ହଉ ଆମେ ସେ ବିଷୟରେ ଆଲୋଚନା କରିବା ନାହିଁ, କିନ୍ତୁ ଯାହା ହଉ ଯେଭଳି ଭାବରେ ହଉନା କାହିଁକି ସେମାନେ ବ୍ରହ୍ମ ବିଷୟରେ କହୁଛନ୍ତି, ବ୍ରହ୍ମ ସ୍ଥାନାନ୍ତରଣ ବିଭ୍ରାଟ ହେଇଛି। ପ୍ରକୃତରେ ବ୍ରହ୍ମରେ କେବଳ ବିଭ୍ରାଟ ହେଇପାରିବ ନାହିଁ, ଭଗବାନଙ୍କର କାର୍ଯ୍ୟ ଯୋଉ ରହିଛି ଭଗବାନଙ୍କ କାର୍ଯ୍ୟ କେବେ ହେଲେ ଏପଟ ସେପଟ ହବନି, ସ୍ୱୟଂ ଭଗବାନ ସେଠି ରହିଛନ୍ତି, ପୁରୁଷୋତ୍ତମ ରହିଛନ୍ତି, ତାଙ୍କର କାର୍ଯ୍ୟରେ ବିଭ୍ରାଟ ହବନି। ସେ ତାଙ୍କର ଲୀଳାଟାକୁ ଜାଣିବା ପାଇଁ ଭଗବାନ ଏଭଳି ଭାବେ ବ୍ୟବସ୍ଥା କଲେ ଯାହାଫଳରେ କି ଆଜି ଲୋକମାନେ ଚର୍ଚ୍ଚା କଲେ, ବ୍ରହ୍ମ ବିଷୟରେ ଚର୍ଚ୍ଚା କଲେ। ଲୋକମାନେ ବ୍ରହ୍ମ ବିଷୟରେ ଚର୍ଚ୍ଚା କରୁନଥିଲେ, ଇଏ ଗୋଟେ ଭଗବାନ ସୁଯୋଗ ପ୍ରଦାନ କଲେ ଲୋକମାନଙ୍କୁ, ଏ ଭଗବାନଙ୍କର କୃପା ଯେ ସେମାନେ ବ୍ରହ୍ମ ବିଷୟରେ ଆଲୋଚନା କଲେ, ନହେଲେ ବ୍ରହ୍ମ ବିଷୟରେ କିଏ ଆଲୋଚନା କରୁଛନ୍ତି। ତେଣୁ ଏଇ ଯୋଉ ଜନ୍ମ କର୍ମ, ଭଗବାନଙ୍କର ଯୋଉ ଆବିର୍ଭାବ ଏବଂ ଭଗବାନଙ୍କ ଯୋଉ ଲୀଳା, ଏସବୁ ସାଧାରଣ ଲୋକମାନଙ୍କ ଭଳି ନୁହଁ, ଇଏ ହଉଛି ଦିବ୍ୟ। ସେ କଥା ବିଦୁର କହୁଛନ୍ତି ଉଦ୍ଧବଙ୍କୁ ଯେ ଅଜସ୍ୟ ଜନ୍ମ ଉତ୍ପତ୍ତି ନାଶନ ଆୟ, ଭଗବାନ ଯୋଉ ଜନ୍ମ ହଉଛନ୍ତି, ଜନ୍ମ ନଉଛନ୍ତି, ଭଗବାନଙ୍କର କୌଣସି ଜନ୍ମ ନେବାର ଆବଶ୍ୟକତା ନାହିଁ। ଆମେ ଯୋଉ ଜନ୍ମ ନଉଛେ ଆମର କର୍ମଫଳ ଅନୁସାରେ ଆମେ ଜନ୍ମ ଗ୍ରହଣ କରୁଛେ। ଭାଗବତ ତୃତୀୟ ସ୍କନ୍ଧ 31 ଅଧ୍ୟାୟ ପ୍ରଥମ ଶ୍ଳୋକରେ କପିଳଦେବ ସେ କଥା କହୁଛନ୍ତି ଯେ କର୍ମଣା ଦୈବନେତ୍ରେଣ ଜନ୍ତୁ ଦେହୋପତ୍ୟ ସ୍ତ୍ରୀ ପ୍ରବିଷ୍ଟ ଉଦାହରଣ ପୁଂସ ରହିତ କଣାଶ୍ରୟ। ଆମେ ଯୋଉ ଜନ୍ମ ନଉଛେ ଆମେ ପୂର୍ବ କର୍ମଫଳ ଅନୁସାରେ ଆମେ ଗୋଟେ ପିତାଙ୍କର ରେତୁକୁ ଆଶ୍ରୟ କରି ମାତୃପୁତ୍ରୀରେ ଆଶ୍ରୟ ନଉଛେ। ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ। ଆମେ କେତେଦିନ ପର୍ଯ୍ୟନ୍ତ ଏଇ କର୍ମ ମଧ୍ୟରେ ରହିଛେ ସେ ଅନୁସାରେ ଆମେ ଜନ୍ମ ନଉଛେ ଏବଂ ମୃତ୍ୟୁବରଣ କରୁଛେ। କିନ୍ତୁ ଭଗବାନ ଯେଉଁ ଆସୁଛନ୍ତି, ଭଗବାନଙ୍କ ଜନ୍ମ ଅଜସ୍ୟ, ଭଗବାନ ହେଉଛନ୍ତି ଅଜ, ଭଗବାନଙ୍କର ଗୋଟେ ନାମ ହେଉଛି ଅଜ। ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି ଯୋଉ ବିଷୟ ନବେ ଆତ୍ମା ଭୂତାନା ବିଶ୍ୱର ବିଷନ ପ୍ରକୃତି ଅଧିଷ୍ଠାୟ ସମ୍ଭବାମି ଆତ୍ମାୟ। ଭଗବାନ ହେଉଛନ୍ତି ଅଜ, ଭଗବାନଙ୍କର ଜନ୍ମ ନାହିଁ, କିନ୍ତୁ ଯଦିଓ ଭଗବାନ ଅଜ ସେ ଜନ୍ମ ନଉଛନ୍ତି ଲୋକମାନଙ୍କ ପ୍ରତି କୃପା ପ୍ରଦର୍ଶନ କରିବା ପାଇଁ। ଯୋଉ ବିଷୟ ନବେ ଆତ୍ମା ଭଗବାନଙ୍କର କିଛି ବ୍ୟୟ ହୁଏ ନାହିଁ ଏବଂ ଭୂତାନା ବିଶ୍ୱର ବିଷନ ଏଇ ସମସ୍ତ ଭୌତିକ ଜଗତର ସେ ହେଉଛନ୍ତି ନିୟନ୍ତ୍ରଣକାରୀ ଭୂତାନା ବିଶ୍ୱର ବିଷନ। ତେଣୁ ଭଗବାନ ଯେତେବେଳେ ଆସନ୍ତି ପ୍ରକୃତି ସ୍ୱୟଂ ଅଧିଷ୍ଠାୟ, ଭଗବାନ ଯେତେବେଳେ ଆସନ୍ତି ଭଗବାନ ନିଜ ଅନ୍ତରଙ୍ଗ ପ୍ରକୃତିରେ ଆସନ୍ତି। ସମ୍ଭବାମୀ ଆତ୍ମାୟା, ଭଗବାନ ନିଜ ଅନ୍ତରଙ୍ଗ ଯୋଗ ବା ମାୟା ଯୋଉ ରହିଛି ଅନ୍ତରଙ୍ଗ ଶକ୍ତି ସେଇ ଶକ୍ତିରେ ଆସନ୍ତି। ଆମେ ଯୋଉ ଆସୁଛେ ଆମର ବହିରଙ୍ଗ ଶକ୍ତିରେ ଆସୁଛେ, ଆମେ ଯେଭଳି ଭାବରେ କର୍ମ କରିଛେ ସେଭଳି ଭାବରେ ଫଳ ଭୋଗ କରୁଛେ, ଦୁଃଖ ଭୋଗ କରୁଛେ। ଆମେ ଅତୀତରେ କହୁଥିଲେ କେମିତି କାହିଁକି ଦୁଃଖ ଆମେ ଭୋଗ କରୁଛେ, ତିନି ପ୍ରକାର କାରଣ ରହିଛି, ପାପ, ପାପ ବୀଜ ଏବଂ ଅବିଦ୍ୟା ପ୍ରତିର ସମସ୍ତ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ଯୋଉ ଜନ୍ମଗ୍ରହଣ କରୁଛେ ଏଇ ଭୌତିକ ଜଗତର ତ୍ରିଗୁଣ ଅନୁସାରେ ଆମେ କାର୍ଯ୍ୟ କରୁଛେ, ଜନ୍ମ ଐଶ୍ୱର୍ଯ୍ୟ ସୁସ୍ଥ ଶ୍ରୀ ଏସବୁ ଯୋଉ ପ୍ରାପ୍ତ ହଉଛେ ଇଏ ଆମର ପୂର୍ବ କର୍ମ ଫଳ ଅନୁସାରେ ପ୍ରାପ୍ତ ହଉଛେ। କିନ୍ତୁ ଭଗବାନ ଯୋଉ ଜନ୍ମ ନଉଛନ୍ତି ଭଗବାନଙ୍କର ଜନ୍ମ ନେବାର ଆବଶ୍ୟକତା ନାହିଁ, ଭଗବାନ ଜୀବ ପ୍ରତି କୃପା ପ୍ରଦର୍ଶନ କରିବା ପାଇଁ ଆସୁଛନ୍ତି ଭୌତିକ ଜଗତକୁ। ଏବଂ ବିଶେଷ ଭାବରେ ଯେଉଁମାନେ ଉତ୍ପଥ ନାଶନ ଆୟ, ଉତ୍ପଥ ଯେଉଁମାନେ ପ୍ରକୃତ ପଥକୁ ଭୁଲି ଯାଇଛନ୍ତି, ପ୍ରକୃତ ପଥ ଯୋଉ ରହିଛି ଯୁଧିଷ୍ଠ ମହାରାଜ ପ୍ରଶ୍ନ ପଚାରିଛନ୍ତି ଧର୍ମଗତ ପ୍ରକୃତ ପଥ କଣ, କଣ ପନ୍ଥା, ସେ ପନ୍ଥା ସେ ପ୍ରଶ୍ନର ଉତ୍ତରରେ ଯୁଧିଷ୍ଠ ମହାରାଜ ଉତ୍ତର ଦେଇଛନ୍ତି ଯେ ତର୍କ ଅପ୍ରତିଷ୍ଠ ପ୍ରକୃତ ପନ୍ଥା ବା ପ୍ରକୃତ ପଥ କୋଉଟା, ନା ତର୍କ ଦ୍ୱାରା ଆମେ ନିର୍ଦ୍ଧାରଣ କରିପାରିବା ନା ଇଏ ହେଉଛି ପ୍ରକୃତ ପଥ, ତର୍କ ଅପ୍ରତିଷ୍ଠ ସୁଧ ବିଭିନ୍ନ। ଯଦି ଆମେ କହିବା ବେଦରେ ବିଭିନ୍ନ ପ୍ରକାର ରହିଛି, କି କହୁଛନ୍ତି କର୍ମ ମାର୍ଗ ଅବଲମ୍ବନ କର, କେତେବେଳେ କହୁଛି ଜ୍ଞାନ ମାର୍ଗ ଅବଲମ୍ବନ କର, ବିଭିନ୍ନ ପ୍ରକାର ଭକ୍ତି ମାର୍ଗ, ଯୋଗ ମାର୍ଗ, ଏସବୁ ବିଭିନ୍ନ ପ୍ରକାର ମାର୍ଗ ରହିଛି ସୁଧାରେ ବେଦଶାସ୍ତ୍ରରେ ସବୁ ପ୍ରକାର ବିଷୟରେ ବର୍ଣ୍ଣନା କରାଯାଇଛି ସୁଧ ବିଭିନ୍ନ। ଏବଂ ନାଶ ଆଉ ଋଷି ଯଶ ମଦନ ଭିନ୍ନ, ଆମେ ଦେଖ ଅମକ ଋଷିଙ୍କର କଥା ଗ୍ରହଣ କରିବା ଯଦି ସେମାନେ କହୁଛି ଋଷିଙ୍କର କଥା ମଧ୍ୟ ଗ୍ରହଣୀୟ ନୁହେଁ, କାହିଁକି ନା ସେ ଋଷି ପର୍ବଚ ହେଲେ ନାହିଁ ଯଦି ତାଙ୍କର ମତ ଅନ୍ୟ ଋଷିଙ୍କ ଠାରୁ ଭିନ୍ନ ନ ହେଲା, ନା ସହ ଋଷି ଯଶ ମତନ ଭିନ୍ନ। କିନ୍ତୁ ଧର୍ମ ସେ ତତ୍ତ୍ୱ ନିହିତ ବୁହାୟା, ଧର୍ମର ତତ୍ତ୍ୱ ଯୋଉ ବ୍ରହ୍ମ ବିଷୟରେ ଆଲୋଚନା ହଉଛି, ବ୍ରହ୍ମସ୍ଥାନ ଯୋଉ ଧର୍ମର ପ୍ରକୃତ ଧର୍ମ କଣ ତାକୁ ବହୁତ ନିହିତ ବୁହାୟା, ପ୍ରକୃତ ଅଧିକାଂଶ ଲୋକ ଜାଣୁନାହାନ୍ତି, ଖାଲି କଥାରେ କହୁଛନ୍ତି ବ୍ରହ୍ମ, କିନ୍ତୁ ଏଇ ବ୍ରହ୍ମ ବା ଧର୍ମ ବିଷୟରେ ଧର୍ମର ଯୋଉ ତତ୍ତ୍ୱ ଇଏ ହଉଛି ବହୁତ ଗଭୀର ତତ୍ତ୍ୱ। ମହାଜନ ଦିନ ଗଥସ ପନ୍ଥା, ମହାଜନ ମାନେ ଯୋଉ ପନ୍ଥା ନିର୍ଦ୍ଧାରଣ କରି ଯୋଉ ପଥ ନିର୍ଦ୍ଧାରଣ କରିଛନ୍ତି ସେଇଟା ହେଉଛି ପ୍ରକୃତ ପନ୍ଥ। କିନ୍ତୁ ଯୋଉମାନେ ମହାଜନଙ୍କ କଥାକୁ ଅନୁସରଣ କରୁନାହାନ୍ତି, ତଥାଗତ ଧର୍ମାବଳୀ ମାନେ, ତଥାଗତ ଆଜିକାଲି ଆମେ ଭାବୁଛେ ଇଏ ହେଉଛି ଭଗବାନଙ୍କର ଅବତାର, ସିଏ ହେଉଛନ୍ତି ସିଏ ତାଙ୍କର ଗୋଟେ ମାର୍ଗ, ତ ଜଣେ କହନ୍ତି ଆପଣଙ୍କର ଆମର ସବୁ ଏକା, ଆପଣ ଭଗବାନ ନାମ ହଉଛୁ ନା ଆମେ ଭଗବାନ ନାମ ହଉଛୁ ସବୁ ଏକାଠି କିନ୍ତୁ ଇଏ ସବୁ ଉତ୍ପଥ ପ୍ରକୃତ କଥା ଏଇଟା ନୁହଁ ମହାଜନ ମାନେ ଏଇ ପ୍ରଶ୍ନ ନିର୍ଦ୍ଧାରଣ କରିଯାଇଛନ୍ତି କି ଯୋଉ ରହିଛି ଆମ ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସ୍ୱୟଂଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବ୍ୟାସ କି ବୟମ ଦ୍ୱାଦଶୀ ବିଜାନି ଧର୍ମାନ୍ ଭାଗବତାନ୍ ଭଟ୍ଟା ଗୁହ୍ୟମ୍ ବିଶୁଦ୍ଧମ ଦୁର୍ଗତମ ଜ୍ଞାନତା ଅମୃତ ମସ୍ମତେ ଏଇ ବାର ଜଣ ମହାଜନ ନିର୍ଦ୍ଧାରିତ କରିଯାଇଛନ୍ତି କୋଉଟା କଥା କୋଉଟା କୋଉ ପଥକୁ ଆମେ ଗ୍ରହଣ କରିବା ତେଣୁ ଏଇ ଯୋଉ ପଥକୁ ଯେଉଁମାନେ ଗ୍ରହଣ କରୁନାହାନ୍ତି ସେମାନେ ସବୁ ଉତ୍ପଥ ତେଣୁ ଭଗବାନ ସେ ତାଙ୍କୁ ନାଶ କରନ୍ତି ବିନାଶ କରନ୍ତି ଏବଂ ବିନାଶ କରିବା ଦ୍ୱାରା ତାଙ୍କ ପ୍ରତି ଭଗବାନ କୃପା କରନ୍ତି ସେଥିପାଇଁ ଆମର ସାଧାରଣତଃ ଲୋକମାନେ ଜାଣିପାରନ୍ତି ନାହିଁ ଯେ ଭଗବାନଙ୍କୁ ଅସୁରମାନଙ୍କୁ ବିନାଶ କରନ୍ତି ଇଏ ଅସୁରମାନଙ୍କୁ କୃପା ପ୍ରଦର୍ଶନ କରନ୍ତି ଯାହାକି ଉଦ୍ଧବ ସେ କଥା କହିଛନ୍ତି କୋଉଠି ତୃତୀୟ ପରେ ସେଟା ଆଲୋଚନା କରିବେ ଦ୍ୱିତୀୟ ଅଧ୍ୟାୟ ତେଇଶ ଶ୍ଳୋକରେ ସେ କଥା କହିଛନ୍ତି ଯେଉଁମାନେ ପ୍ରକୃତରେ ତତ୍ତ୍ୱ ଜାଣନ୍ତି ନାହିଁ ସେମାନେ କହନ୍ତି ଭଗବାନ ବକିକୁ ହତ୍ୟା କଲେ ଅସୁରକୁ ହତ୍ୟା କଲେ ବା ବିଭିନ୍ନ ପୁତନା ନାମକ ରାକେଶକୁ ହତ୍ୟା କରିଛନ୍ତି କିନ୍ତୁ ପ୍ରକୃତରେ ଭଗବାନ କଣ କରିଛନ୍ତି ନା ଉଦ୍ଧବ ସେ କଥା କହୁଛନ୍ତି ଅହୋ ଆଶ୍ଚର୍ଯ୍ୟ ହେଉଛନ୍ତି ସାଧାରଣତଃ ଯେଉଁମାନେ ଆମର ଶତ୍ରୁ ଆମେ ତାକୁ ହତ୍ୟା କରୁଛେ ସେ ହତ୍ୟା ଆଉ ଭଗବାନ ହତ୍ୟା ଭିତରେ ତଫାତ କଣ ନା ସେଇଟା ଯେତେବେଳେ ଚିନ୍ତା କରୁଛନ୍ତି ଉଦ୍ଧବ ଯେତେବେଳେ ପ୍ରକୃତ ତତ୍ତ୍ୱ ଜାଣୁଛନ୍ତି ସେତେବେଳେ ସେ ଆଶ୍ଚର୍ଯ୍ୟ ହେଉଛନ୍ତି ସେଥିରେ ଅହୋ ଶବ୍ଦ ବ୍ୟବହାର କଲେ ଅହୋ ଗୋ ବଚତୁ ଅହୋ ବକି ଯେଉଁ ସ୍ତନ କାହାର କୁଟନ୍ ବକି ଯିଏକି ସ୍ତନରେ କାହାକୁ ବିଷ କରିକି ଆସିଥିଲା ଜିଘାସ ଅତି ଅସାଧୀ ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା ଏତେ ଅଶାନ୍ତି ବ୍ୟକ୍ତି ଥିଲା କିନ୍ତୁ ଭଗବାନ କଣ କଲେ ନା ଲେଭେ ଗତି ଧାତୃ ଚିତାଙ୍କ ତୋରଣ୍ୟ ଧାତୃଙ୍କର ଉଚିତ ବା ମା ଯଶୋଦାଙ୍କୁ ଯୋଉ ସ୍ଥାନ ଦେଇଥିଲେ ତାଙ୍କର ଦୁଇ ଜଣ ଧାତ୍ରୀ ଥିଲେ ଅମ୍ବିକା ଏବଂ କିଳିମ୍ବା ଏଇ ଦୁଇ ଜଣ ଥିଲେ ତାଙ୍କ ଧାତ୍ରୀ ଶ୍ରୀଦର୍ଶନ କହୁଛନ୍ତି ତାଙ୍କୁ ସେ ଯୋଉ ସ୍ଥାନ ଦେଇଥିଲେ ସେଇ ସ୍ଥାନ ଦେଲେ ପୁତନାକୁ ତେଣୁ କମ୍ ବା ଦୟାଳୁ ଶରଣ ପ୍ରଜୀବ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଶରଣ ଆମେ ଯିବା ସୁଖଦେବ ସ୍ୱାମୀ ଜନ୍ମଗ୍ରହଣ କଲେ ମାତୃଭରେ ସେ ବାର ବର୍ଷ କାଳ ରହିଯାଇଥିଲେ ଜନ୍ମଗ୍ରହଣ କରି ସେ ପଳେଇଗଲେ ପ୍ରବଜା କଲେ ଜଙ୍ଗଲକୁ ଚାଲିଯାଇଥିଲେ ଯେତେବେଳେ ସେ ଶ୍ଳୋକଟି ଶୁଣିଲେ ସେତେବେଳେ ସେ ନିଜକୁ ଧିକ୍କାର କରିଛନ୍ତି କହିଲେ ମୁଁ କାହିଁକି ଏତେ ଦିନ ପର୍ଯ୍ୟନ୍ତ ମୁଁ ନଷ୍ଟ କରି ମୋର ସମୟକୁ ଯୋଉ କହିଛନ୍ତି ଭାଗବତ ବର୍ଣ୍ଣନା କରାଯାଇଛି ଯେ ସେ ଯୋଉ ବ୍ରହ୍ମ ଆରାଧନା କରୁଥିଲେ ନିଜକୁ ଧିକ୍କାର କରିଛନ୍ତି ସେ କଣ ସେ ଶ୍ଳୋକ ଯୋଉ କହିଛନ୍ତି ଯେ କାହିଁକି ଏସବୁ ମୋର ସମୟ ନଷ୍ଟ କରିଦେଲି ଏଭଳି ଭଗବାନ ଅଛନ୍ତି ଏଭଳି ତାଙ୍କ ରୂପ ଅଛି ଏଭଳି ତାଙ୍କର କରୁଣା ଅଛି ଏଭଳି ତାଙ୍କର ଲୀଳା ଅଛି ଏ ଭଗବାନଙ୍କର ଆରାଧନା ନ କରି ମୁଁ ଏଇ ବ୍ରହ୍ମ ଚିନ୍ତନରେ ମୋର ସମୟକୁ ବିତେଇଦେଲି ତାଙ୍କ ନିଜକୁ ଧିକ୍କାର କଲି ଧିକ୍ ମାନ ମତି ବୋଲି କୁହାଯାଇଛି ମୋର ମତିକୁ ଧିକ୍ ବୋଲି ସେ କହିଛନ୍ତି କଣ ସେ ସବୁ କହିପାରିବେ ଏଇଭଳି ଭାବରେ ଏଇ ଯୋଉ ଶ୍ଳୋକ ଉଦ୍ଧବ କହିଛନ୍ତି ଭଗବାନଙ୍କର କରୁଣାକୁ ବର୍ଣ୍ଣନା କରିଛନ୍ତି ଭଗବାନଙ୍କ ଏଇଭଳି ଭାବରେ କୃପା ଯେ ଅସୁରମାନଙ୍କୁ ହତ୍ୟା କରୁଛନ୍ତି ଅସୁରମାନେ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଉତ୍ପାତ ରହିଥିବାରୁ ପ୍ରକୃତ ପଥ ଗ୍ରହଣ ନ କରୁଥିବାରୁ ସେମାନେ ସମାଜରେ ଉତ୍ପାତ ସୃଷ୍ଟି କରନ୍ତି ସନାତନ ଗୋସ୍ୱାମୀ ସେ କଥା କହୁଛନ୍ତି ଯେ ଯେଉଁମାନେ ଯୋଉ ଶାସ୍ତ୍ର ବିଧି ଅନୁସରଣ କରୁନାହାନ୍ତି ସେମାନେ ଉତ୍ପାଦ ଉତ୍ପାଦ କଳ୍ପତି ତାଙ୍କର ସମାଜରେ ଉତ୍ପାଦ ସୃଷ୍ଟି କରନ୍ତି ଶ୍ରୁତି ସ୍ମୃତି ପୁରାଣ ଆଦି ପଞ୍ଚରାତ୍ରିକ ବିଭିନ୍ନ ଐକାନ୍ତିକ ହେରାଡ଼ ଉତ୍ପାଦ କଳ୍ପତି ଆଜି ସମାଜରେ ଧର୍ମ ନାମରେ ଯୋଉ ବିଭିନ୍ନ ପ୍ରକାର ଉତ୍ପାଦ ସୃଷ୍ଟି ହେଉଛି ତାର କାରଣ ହେଉଛି ଏଇଟା ସେମାନେ ଶ୍ରୁତି ସ୍ମୃତି ପୁରାଣ ଏମାନେ ପଞ୍ଚରାତ୍ର ଏମାନଙ୍କର ଶରଣ ନେଉନାହାନ୍ତି ସେମାନଙ୍କ ସହିତ ଆମେ ମନ ଇଚ୍ଛା ଚିନ୍ତା କରିବା ଆମେ ମନ ଇଚ୍ଛା କାର୍ଯ୍ୟ କରିବା ଧର୍ମ ଆଚରଣ କରିବା ଏଇଭଳିଆ କରୁଥିବାରୁ ସମାଜରେ ଆଜି ବିଭିନ୍ନ ପ୍ରକାର ଉତ୍ପାଦ ସୃଷ୍ଟି ହେଉଛି ତେଣୁ ଏଇମାନଙ୍କୁ ଉତ୍ପତ୍ତ ନାଶ ନାୟ ଭଗବାନ ତାଙ୍କୁ ହତ୍ୟା କରନ୍ତି ଭଗବାନ ତାଙ୍କୁ ବ୍ରହ୍ମପତି ପ୍ରଦାନ କରନ୍ତି ଭଗବାନ ପ୍ରତି ଯୋଉ ରହିଛି ତାଙ୍କର ଗୋଟିଏ ଗୁଣ ରହିଛି ଯେ ଯାହାକୁ ସେ ହତ୍ୟା କରିବେ ହତ୍ୟା ହତ୍ୟା ବି ଗତଦାୟକ ଯାହାକୁ ସେ ହତ୍ୟା କରିବେ ତାଙ୍କୁ ତାଙ୍କର ଶ୍ରେଷ୍ଠ ଗତି ସେ ପ୍ରଦାନ କରିବେ ଇଏ ଭଗବାନଙ୍କ କୃପା ତେଣୁ ଉଦ୍ଧବ କହୁଛନ୍ତି ଉଦ୍ଧବକୁ କହୁଛନ୍ତି ବିଧୁର ଯେ ଅଜସ୍ୟ ଜନ୍ମ ଉତ୍ପଥ ନାଶନାୟ କର୍ମାଣି ଅକଟୁ ଗ୍ରହଣେ ପୁଂସା ଭଗବାନଙ୍କ ପ୍ରକୃତରେ କର୍ମ କରିବାର କିଛି ଆବଶ୍ୟକତା ନାହିଁ ଆମର ଯଦି ବହୁତ ଧନ ସମ୍ପତ୍ତି ରହିଛି ତାହେଲେ ଆମେ କଣ କାର୍ଯ୍ୟ କରିବା କି? ଆମେ ଯୋଉ କାର୍ଯ୍ୟ କରୁଛେ ବହୁତ ଧନୀ ବ୍ୟକ୍ତି ମଧ୍ୟ କାର୍ଯ୍ୟ କରୁଛି, କାହିଁକି ନା ତାର ଆହୁରି ଲୋଭ ରହିଛି, ଆହୁରି ଅଧିକରୁ ଅଧିକ ମୁଁ ପ୍ରାପ୍ତ ହେବି, କେବେ କାମନା ତାର ପୂରଣ ହଉନି। କିନ୍ତୁ ଜଣେ ଯଦି ତାହାର ଯାହାର ଯାହା ଆବଶ୍ୟକତା ରହିଛି ସେ ପ୍ରାପ୍ତ ହେଇଗଲା, ତାହେଲେ ସେ ଆଉ କାମ କରିବାକୁ ଯିବ କି? ଭଗବାନଙ୍କର ସେ କିଛି ପ୍ରାପ୍ୟ ଜିନିଷ ନାହିଁ, ନାନବାପ୍ତମ ଅଭାବତମ ବର୍ତ୍ତେବ ଚ କର୍ମଣି, ଭଗବାନଙ୍କର କୌଣସି ଆବଶ୍ୟକତା ନାହିଁ, ଏଇଟା ମୁଁ କଲେ ମୁଁ ଏଇଟା ପ୍ରାପ୍ତ ହେବି, ଏତେ ଧନ ପ୍ରାପ୍ତ ହେବି, ସେଭଳି କାମ ଭଗବାନଙ୍କର କିଛି ଆବଶ୍ୟକତା ନାହିଁ। କିନ୍ତୁ କର୍ମାଣି ଅକର୍ତ୍ତୁ, ତେଣୁ ସେ ପ୍ରକୃତରେ ଅକର୍ତ୍ତୁ, ତାଙ୍କର କରିବାର କିଛି କାର୍ଯ୍ୟ ନାହିଁ, ସେ କିଛି କରୁନାହାନ୍ତି। କିନ୍ତୁ ଆମର ଆମକୁ ଦେଖିବା ପାଇଁ ପ୍ରକୃତରେ ଆମେ କିଭଳି ଭାବରେ ଜୀବନଯାପନ କରିବା, ଆମକୁ ଆଦର୍ଶ ଆଚରିତ ଶ୍ରେଷ୍ଠ ଯୋଉ ଶ୍ରେଷ୍ଠ ବ୍ୟକ୍ତିମାନେ ଯୋଉଭଳି ଭାବରେ ଆଚରଣ କରିବେ ସାଧାରଣ ଲୋକମାନେ ସେଟା ଗ୍ରହଣ କରିବେ, ତେଣୁ ସାଧାରଣ ଲୋକମାନଙ୍କ ପାଇଁ ଭଗବାନ କର୍ମ କରନ୍ତି, ଯଦିଓ ସେ ଅକର୍ତ୍ତୁ, ପ୍ରକୃତ ତାଙ୍କର କୌଣସି କରିବାର କାର୍ଯ୍ୟ ନାହିଁ। ତେଣୁ କର୍ମାଣି ଅକର୍ତ୍ତୁ ଗ୍ରହଣୀୟ ପୁଂସା ପୁଂସା, ମନୁଷ୍ୟମାନଙ୍କର ଗ୍ରହଣୀୟ ପାଇଁ ମନୁଷ୍ୟମାନେ ସେଟାକୁ ଆଦର୍ଶ ବୋଲି ଗ୍ରହଣ କରିବେ, ଭଗବାନ ଏଇଭଳି ଭାବରେ କାର୍ଯ୍ୟ କରୁଛନ୍ତି, ଆଦର୍ଶ ଗୃହସ୍ଥ ଜୀବନ ଯାପନ କରିଛନ୍ତି, 16,608 ଗ୍ରହଣୀ ଗ୍ରହଣ କରିଛନ୍ତି। କୋଉଠି ଦ୍ୱାରକାରେ ଯେତେବେଳେ ନାରଦ ମୁନି ଯାଇ ପହଞ୍ଚୁଛନ୍ତି, ସବୁ ଗୃହରେ ଦେଖୁଛନ୍ତି ଭଗବାନ ନିଜର କୋଉଠି ନିଜ ସ୍ତ୍ରୀମାନଙ୍କ ସ୍ତ୍ରୀଙ୍କ ସହିତ ବସିକିରି ପ୍ରେମାଳାପ କରୁଛନ୍ତି, କୋଉଠି ନିଜ ପିଲା ଛୁଆଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି, କୋଉଠି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ କରୁଛନ୍ତି। ଏଇଭଳି ଭାବରେ 16,608 ମହଲରେ ନାରଦ ମୁନି ବୁଲିକି ଦେଖୁଛନ୍ତି ଭଗବାନ ଏଇଭଳି ଭାବରେ ଆଦର୍ଶ ଗୃହସ୍ଥ ଜୀବନଯାପନ କରିଛନ୍ତି। ତେଣୁ ଭଗବାନଙ୍କର ଯୋଉ କର୍ମ ସବୁ ରହିଛି, ଏସବୁ କର୍ମ ଯେତେବେଳେ ଲୋକମାନେ ଶୁଣିବେ ଭଗବାନଙ୍କର ଭଳି ଭଗବାନଙ୍କର ଭକ୍ତ ସେମାନେ ହେବେ, ତାଙ୍କର ଦିବ୍ୟ ଧାମରେ ସବୁବେଳେ ଆନନ୍ଦ ରହିଛନ୍ତି, ସଚ୍ଚିଦାନନ୍ଦ ସେ ସବୁବେଳେ ଆନନ୍ଦ ରହିଛନ୍ତି, କିନ୍ତୁ ବଦ୍ଧଜୀବକୁ ଉଦ୍ଧାର କରିବା ପାଇଁ ଭଗବାନ ଆସି ଏଇଭଳି ଲୀଳା ସବୁ କରୁଛନ୍ତି। ତେଣୁ ପରୋଗୁଣାନା ଉତ୍କର୍ମ ତନ୍ତ୍ର, ଏଇ ଯୋଉ ଭଗବାନ ଅଛନ୍ତି ଏ ଗୁଣର ଉର୍ଦ୍ଧରେ, ଯେତେବେଳେ ଆମେ ଭଗବାନଙ୍କର ଲୀଳା ସବୁ ସ୍ମରଣ କରିବା, ସତାନ ପ୍ରସଙ୍ଗାନ ମମ ବୀର୍ଯ୍ୟ ସମ୍ବିଦ ଭଗବତୀ ଉତ୍କର୍ଣ୍ଣ ରସାୟନ କଥା ତଜ୍ଜୋଷଣା ଆସୁ ଭଗବତ ବର୍ତ୍ତମାନ ଶ୍ରଦ୍ଧା ରତି ଭକ୍ତି ଅନୁକମିଷ୍ଠତି, ଭଗବାନଙ୍କର ଲୀଳା, ଭଗବାନଙ୍କ କର୍ମ, ଭଗବାନଙ୍କର ଜନ୍ମ, ଏସବୁ ଯେତେବେଳେ ଆମେ ଶ୍ରବଣ କରିବା, ତେଣୁ ବିଶେଷ ଭାବରେ ଏ ସବୁ ପୁରୁଷୋତ୍ତମ ମାସ, ଏଇ ପୁରୁଷୋତ୍ତମ ମାସରେ ଭଗବାନଙ୍କର ଲୀଳା କର୍ମ ଯୋଉ ସବୁ ଆଲୋଚନା କରାଯାଏ, ଭଗବାନଙ୍କର ଯଦି ଆମେ କିଛି ଧର୍ମ ଅନୁଷ୍ଠାନ କଲେ ଏହାର ବହୁତ ଫଳ ରହିଛି। ଯୋଉ ପୁରୁଷୋତ୍ତମ ମାସର ମହାତ୍ମ୍ୟ ସବୁ ରହିଛି, ଆମେ ଚିତା ବୁଝିଲୁ ପୁରୁଷୋତ୍ତମ ମାସର ମହାତ୍ମ୍ୟ ବର୍ଣ୍ଣନା କରିବା ପାଇଁ, ଯାହା ହଉ ଆମେ ଭାଗବତମରେ କହିବା ଏଇ 10-14 ଅଧ୍ୟାୟ ପାଠ କରିବା ମଧ୍ୟ କୁହାଯାଇଛି। ଏ ପୁରୁଷୋତ୍ତମ ମାସରେ ବ୍ରହ୍ମାଙ୍କର ସ୍ତୁତି ସବୁ ରହିଛି। ଏ ପୁରୁଷୋତ୍ତମ ମାସ ସାଧାରଣ ଲୋକମାନେ ଭାବନ୍ତି ହେଉଛି ମଡ ମାସ, ସ୍ମାର୍ତ ବିଚାର ଏବଂ ବୈଷ୍ଣବ ବିଚାର ଦୁଇଟି ଅଲଗା ଅଲଗା ବିଚାର ରହିଛି। ସ୍ମାର୍ତ ବିଚାରରେ ହେଉଛି ମଡ ମାସ, ବିସ୍ତାରତୁଲ୍ୟ ଆର କିଛି ମୂଲ୍ୟ ନାହିଁ, କିନ୍ତୁ ବୈଷ୍ଣବ ଚିନ୍ତାଧାରାରେ ବୈଷ୍ଣବ ଧାରାରେ ଏହାର ବହୁତ ମୂଲ୍ୟ ରହିଛି। ଭଗବାନ ପୁରୁଷୋତ୍ତମ ନିଜର ଏଇ ମାସକୁ ସ୍ୱୀକାର କରିଛନ୍ତି, ପୁରୁଷୋତ୍ତମ ଯେ ଭଗବାନ ସ୍ୱୟଂ ସେ ଏଇ ମାସକୁ ସ୍ୱୀକାର କରିଛନ୍ତି, ତେଣୁ ଏଇ ପୁରୁଷୋତ୍ତମ ମାସ ମାସର ମହାତ୍ମା ଆହୁରି ଅଧିକ। ଏଇ ମାସରେ ଆମେ ଯୋଉ ଭଗବାନଙ୍କ ନାମ ଜପ କରୁଛେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏସବୁ ଯୋଉ ଆମେ ପାଠ କରୁ, ଭଗବାନଙ୍କ ନାମ ନେଉଛେ, ଭଗବାନଙ୍କ ସେବା କରୁଛେ, ଭଗବାନ ପୂଜା କରୁଛେ, ଏସବୁର ଅନେକ ଫଳ ରହିଛି। ଏ ଆମକୁ ଗୋଟେ ସୁଯୋଗ ଉପସ୍ଥିତ ଆମ ପାଇଁ, 2 ବର୍ଷ 8 ମାସରେ ଏଇଭଳି ଭାବରେ ପୁରୁଷୋତ୍ତମ ମାସ କରୁଛନ୍ତି। ଏ ବୈଷ୍ଣବ ଧାରାରେ ପୁରୁଷୋତ୍ତମ ମାସରେ ବହୁତ ମହାତ୍ମା ରହିଛି, ପୁରୁଷୋତ୍ତମ ମାସରେ ମହାତ୍ମା ବହୁତ କଥା ରହିଛି। ଅନ୍ତତଃ ପକ୍ଷେ ଆମେ ପୁରୁଷୋତ୍ତମ ବିଭାଗ ଯୋଉ ଭଗବତ ଗୀତାରେ ଯୋଉ ରହିଛି ସେ ଗୀତାକୁ ସେ ଭଗବତ ଗୀତା ପଞ୍ଚଦଶ ପାଠ କରିବା କଥା। ଏ ପୁରୁଷୋତ୍ତମ ମାସରେ ମହାତ୍ମାରେ ସେ ବର୍ଣ୍ଣନା କରାଯାଇଛି, ପାଣ୍ଡବମାନେ ଯେତେବେଳେ ଭଗବାନ ନିଜେ ଯାଇକିରି ତାଙ୍କୁ ବର୍ଣ୍ଣନା କରୁଛନ୍ତି ପୁରୁଷୋତ୍ତମ ମାସର ମହାତ୍ମା, ପାଣ୍ଡବମାନେ ଯେତେବେଳେ ବଣରେ ଥିଲେ ଭଗବାନ ନିଜେ ଯାଇକିରି ଏଇ ପୁରୁଷୋତ୍ତମ ମାସର ମହାତ୍ମା ସେ ବର୍ଣ୍ଣନା କରିଛନ୍ତି, ତେଣୁ ସେମାନେ ପୁରୁଷୋତ୍ତମ ମାସକୁ ଗ୍ରହଣ କରି ବ୍ରତ ପାଳନ କରି ସେମାନେ ସେ ବନବାସ ଉଦ୍ଧାର ପାଇ ପୁଣି ରାଜ୍ୟ ପ୍ରାପ୍ତ ହୋଇଛନ୍ତି। ଏ ପୁରୁଷୋତ୍ତମ ମାସ ମହାତ୍ମାରେ ବର୍ଣ୍ଣନା କରେ, ବିଭିନ୍ନ ଶାସ୍ତ୍ରରେ ସେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନଙ୍କର ଏଇ ଯୋଉ ଲୀଳା ଯେତେବେଳେ ଆମେ ଶ୍ରବଣ କରୁଛେ, ସଦାନ ପ୍ରସଙ୍ଗାନ ମମ ବୀର୍ଯ୍ୟ ସମ୍ବିତ भक्तवान को मरे तो भगवान कथा परिवेशन करा जाए तो तेरे भगवान की उत्कर्ण रसायन कथा हृदय एवं कर्ण को से बहुत आनंद प्रदान करे भगवान को लीला एवं खनिज आनंद प्रदान करे तानो तब जोशनाथ एक भगवान कथा श्रवण करे से माने खूब शीघ्र आसु अपवर्त वर्तमानी से माने भूत जो रास्ता रही भौतिक रास्ता हूँ पवर्ग रास्ता ये पवर्ग रास्ता त्याग कर अपवर्ग रास्ता वैकुंठ रास्ता से पथित हमारे प्रकृत पथर से पथित हमारे जो मैंने उत्पत्तगामी जो मैंने प्रकृत पथ को ग्रहण करना से भौतिक जगत में पुनरपि जननम पुनरपि मरणम पुण पुणी जन्म मरण चली जो मैंने प्रकृत पथ ग्रहण करमस्वर्गस्य धर्म पथ हूँ अपवर्ग पंथा धर्म से ही आप भागवत में कथा वर्णना कर धर्म कांत्य काम लाभ स्मृत भागवत प्रथम द्वितीय अध्याय सुध गोस्वामी कथा कह प्रकृत पथ हूँ ये जो अपवर्ग पथ ये हूँ प्रकृत धर्म धर्म नाम जो धर्म अर्थ काम मोक्ष ये सब उत्पथ ये प्रकृत मतलब प्रकृत पथ नुह से अंतिम भगवत गीतार अंतिम भगवान कहले सर्वधर्मान परित्यज्य एवं भागवत आरंभ सुध गोस्वामी से कथा कहते धर्म प्रोज्जित कैतवत्र समस्त कैतव धर्म को बाद दि समस्त उत्पथ धर्म को बाद दि प्रकृत पथ हूँ धर्म से आप वर्गस्य वैकुंठ रास्ता भी तो जीवा रास्ता ये पथ ये हूँ प्रकृत धर्म तेणु जो मैंने भगवान कथा श्रवण करती भगवान पूजा भगवान को समर्पण कर ସେମାନେ ଏଇ ଭଗବତ ପଥ ଯୋଉ ରହିଛି ପ୍ରକୃତ ପଥରେ ସେମାନେ ପତି କୁହନ୍ତି ସୁଶୀଳା ସାଧୁରିତ୍ର ନାରାୟଣ ପରାୟଣ ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସଦୃଚ୍ଛିନ୍ନ ଭୟମ ଲୋକେ ପନ୍ଥା କ୍ଷମ ଅକୁତ ଭୟମ ସୁଶୀଳା ସାଧୁରିତ୍ର ନାରାୟଣ ପରାୟଣ ଇଏ ହେଉଛି ପ୍ରକୃତ ପଥ କୌଣସି ପଥ ନା ସଦୃଚ୍ଛିନ୍ନ ଇଏ ହେଉଛି ପ୍ରକୃତ ପଥ ପନ୍ଥା କ୍ଷମ ଅକୁତ ଭୟମ ଏଥିରେ ଇଏ ହେଉଛି ପ୍ରକୃତ ମଙ୍ଗଳକର ପନ୍ଥା ଏବଂ ଏଥିରେ କୌଣସି ଭୟ ନାହିଁ ଅକୁତ ଭୟ ଏ ପଥରେ ଆପଣମାନେ ଦେଖିବେ ସୁଶୀଳା ସାଧବ ଯତ୍ରୁ ଯେଉଁମାନେ ସାଧୁ ବ୍ୟକ୍ତି ଯେଉଁମାନେ ସୁଶୀଳ ବ୍ୟକ୍ତି ସେମାନେ ଯେଉଁମାନେ ନାରାୟଣ ପରାୟଣ ସେମାନଙ୍କୁ ଆମେ ଏଇ ପଥରେ ଭେଟ କରିବା ଏଇ ପଥରେ ତାଙ୍କ ସହିତ ସାଙ୍ଗ ପ୍ରାପ୍ତ ହେବା ପ୍ରଭୁପାଦ ମହାରାଜ ଗୁରୁଦେବ ଏମାନେ ସବୁ ଏଇ ନାରାୟଣ ଏହି ରାସ୍ତାରେ ପଥିକ ରହିଛନ୍ତି ଆମେ ତାଙ୍କର ଭକ୍ତମାନଙ୍କର ସଙ୍ଗ ଲାଭ କରିବା ଏ ପଛ ହଉଛି ପ୍ରକୃତ ମଙ୍ଗଳକର ପନ୍ଥ କଥା ଏବଂ ଇଏ ହଉଛି କୌଣସି ଭୟ ଏଥିରେ ନାହିଁ ଅକୁତ ଭୟ ତେଣୁ ଆମେ ଏ ଯୋଉ ଭଗବାନ କଥା ଶ୍ରବଣ ମାଧ୍ୟମରେ ସତାନ ପ୍ରସଙ୍ଗାନ ମମବିଚ୍ଛ ସମ୍ବିଦ ଭବନ୍ତି ହୃତ୍କର୍ଣ୍ଣ ରସାୟନ କଥା ଯଜ୍ଜୋଷଣା ଆସୁ ଅପବର୍ଗ ବର୍ତ୍ତମାନୀ ଆମେ ଖୁବ୍ ଶୀଘ୍ର ଏଇ ଅପବର୍ଗ ରାସ୍ତାରେ ଚାଲିବା ଯେଉଁଠି ଶ୍ରଦ୍ଧା ରତି ଭକ୍ତି ଏ ଗୋଟିଏ ପରେ ଗୋଟିଏ ଆସିବ ଯାହାଫଳରେ କି ଆମେ ଏଇ ଗୁଣର ପ୍ରଭାବ ମୁକ୍ତ ହେଇ ଗୁଣାତୀତ ଅବସ୍ଥାକୁ ଯିବା ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ଶୋଚତି ନ କାଙ୍କ୍ଷତି ସମସ୍ତ ସର୍ବେଷୁ ଭୂତେଷୁ ମୋର ଭକ୍ତି ଲଭତେ ପରାମ ଏଇ ଭକ୍ତି ପ୍ରାପ୍ତ ହେବା ଏହାକୁ ବ୍ୟାଖ୍ୟା କଲେ ବହୁତ ବିସ୍ତାର ସମୟ ହେବ ଆମର କଥା କହିକି ସମୟ ବିଶ୍ରାମ ଦେବା ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପା ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ତାଇ ଗୋପ୍ରମାନ କୃଷ୍ଣ ବର୍ତ୍ତମାନ ଅନୁରୋଧ କରିବୁ ଆମ ମନ୍ଦିର ପୂର୍ବତନ ଅଧ୍ୟକ୍ଷ ଶ୍ରୀପାଦ ଗୋପାଳନ ବାବୁ ସେ ମଧ୍ୟ ଆମର ପତ୍ରିକ ଯାଇଥିଲେ ଆଲାନାଥ ସେ ବିଷୟରେ କିଛି କହିବେ ଆଲାନାଥର ମହିମା ବହୁତ ରହିଛି ତେଣୁ ସେଥିରେ ଆପଣ ସମୟ ସୂଚନା ଦେବେ
ସମୟ ତ ବହୁତ କମ୍ ପ୍ରସାଦ ବି ରେଡ଼ି ହେଇଗଲାଣି ତେଣୁ ତା ଦେହରେ ବହୁତ ଜିନିଷ କହିବାକୁ ଅଛି ସମୟ ତ ଅଭାବ ତଥାପି ମୁଁ କିଛି କହୁଛି ଆମ ଉଷ୍ଣପାଦ କୃଷ୍ଣଦୃଷ୍ଟ ଆୟ ଭକ୍ତରେ ଶ୍ରୀମନ୍ତେ ଗୌରବିନ୍ଦ ଗୋସ୍ୱାମୀ ନାମ ଉଷ୍ଣପାଦ କୃଷ୍ଣଦୃଷ୍ଟ ଆୟ ଭକ୍ତରେ ଶ୍ରୀମତେ ଭକ୍ତି ବେଦାନ୍ତ ସ୍ୱାମୀ ନାମ ନମସ୍ତେ ସାରସ୍ୱତୀ ଦୀପ ଗୌରବାନ ପ୍ରଚାରେ ଏ ବିଶେଷ ଶୂନ୍ୟବାଦ ପ୍ରାଶ୍ଚାତ ନମ ମହାବଦାନ କୃଷ୍ଣ କ୍ରିମ୍ପଳାୟ ଶ୍ରୀକୃଷ୍ଣାୟ କୃଷ୍ଣ ଚୈତନ୍ୟ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦୈତ ବାଦ ଶିବାସାଦି ଗୌରବ ହରେ କୃଷ୍ଣ ହରେ କୃଷ୍ଣ 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 ହରେ
ହରେ ହରେ ରାମ ହରେ ରାମ ରାମ ରାମ
ହରେ କୃଷ୍ଣ ଉପସ୍ଥିତ ଭକ୍ତ ସଦନ ମଣ୍ଡଳୀ ମାତୃବନ୍ଦ ଆଜି ଆମର ଇକୋନୋମିକ୍ସ ଆଡିଭୋଡ଼ ତରଫରୁ ଏଠାରେ ସଞ୍ଜୟ ପ୍ରୋଗ୍ରାମ କରାଯାଇଛି ସେଥିରେ ଭକ୍ତମାନେ ଯୋଗଦାନ କରିଛନ୍ତି নগদ কীর্তন পরে পরে বর্তমানে এখানে আমার কিছু কথা কীর্তন চালছে আশ্চর্য সুন্দর ভাবে আমার ভাগবত কথা সে বর্ণনা কলে সময় বহু কম তথাপি তা ভিতরে কিছু কুচি গত রবিবার আমি সমস্তে আল্লাহনাথ যাই আল্লাহনাথ দর্শন কলে সেটা আমার অদ্বৈত আছে প্রভু ভাগবত কথা কইলে এবং যে ব্রহ্ম গৌড়ীয় মঠ অছি সেটার যে মহারাজ সে মধ্য আল্লাহ বিষয়ে কিছু কইলে সময় অভাব যোগ সবু কিছু কুহাইপার নাই প্রকৃতরে এই আল্লাহনাথ হচ্ছে গোটে গুপ্ত বৃন্দাবন কুহাযাইছে তেমন চৈতন্য মহাপ্রভু যে অভিন্ন কৃষ্ণ সেই শ্রী তাঙ্কর লীলা প্রদর্শন করছেন যেতবে আমার জগন্নাথ অনুষ্ঠিত রয়েছেন সেই সময় মহাপ্রভু নিজে সেই আল্লাহনাথ যাওলে তাঁর সে দর্শন করলে যে গুপ্ত রহস্য আছে বিশেষ করে আল্লাহনাথ হচ্ছেন চতুর্ভুজ কুয়া নারায়ণ রূপ কিন্তু মহাপ্রভু তো শ্যাম সুন্দর রূপ দেখিয়া চাহুলে তেমন সে সেটা কাহিঁকি কলে সেটি আল্লাহ নার রূপ দেখিয়া দেখলে ইয়ার সব তত্ত্বগত জিনিস সব করা যাইছে যা গীতার কুয়া হচ্ছে জন্ম কর্ম সময় দীপ যে ব্যক্তি তত্ত্ব তত্ত্ব দেহ পুনর্জন্ম সময় ভগবানঙ্କ জন্ম আউ কর্ম মানেলা এয়া হচ্ছে দিব্য বা অপ্রাকৃত আকু আমি যে তত্ত্বের জানলা সে সদ্যতা কলা পরে ভগত ধাম দেওয়া পড়ব প্রভুতর মহাপ্রভু ঈশ্বর লীলা প্রদর্শন করছেন আমি দেখবা বৃন্দাবনে যে রাস লীলা চালছি তেমন তা তো নিত্য লীলা কৃষ্ণঙ্কর সে সময় রাধা কৃষ্ণ এবং তাঁর সঙ্গে মানুষ লীলার অনেক সে সময় ভগবান কৃষ্ণ সে লীলাক্ষেত্র সে অন্তর্ধান হয়ে যাইছেন তেমন গোপী মান তাঁকু পৌঁছুছেন তেমন সে সময় ভগবান কৃষ্ণ সে চতুর্ধা মূর্তি নারায়ণ রূপ ধারণ করছেন গোপীমান্ত কৃষ্ণ প্রতি আকৃষ্ট সেই মন্দর মন্দন কৃষ্ণ গোকুলেশ কৃষ্ণ তাঙ্ক প্রতি আকৃষ্ট তেমন সে যেতবে নারায়ণ রূপ দেখিলে সেমান তাঙ্কু নমস্কার কলে তাঙ্ক প্রতি আকৃষ্ট হলে না তেমন পরবর্তী অবস্থায় যেতবে শ্রীমতী রাধারণী আশ্রম কৃষ্ণ করিয়া বহু কিন্তু সে কৃষ্ণ সেতবে সে আারায়ণ রূপ যেটা চতুর্ধা মূর্তি সে সেতু দুইটি হাতকু লুচাইছেন অর্থাৎ রাধারণী সে কৃষ্ণ উপরে দর্শন দিয়েছেন অন্য কথার কৃষ্ণ নিজকে সেটারে লুচাই পারলেন সেপাই এই যে আল্লাহনাথ কথা মহত্ব জিনিস অছি যে তাঁকু আমার মধ্য আমি দেখলে ব্রহ্ম গৌড়ীয় মঠ তা আমি যাই ব্রহ্ম গৌড়ীয় মঠ যেহেতু ব্রহ্মাদি সেটা স্থাপন করলে কারণ আমার যে জগন্নাথ মন্দির অছি তার বহু পূর্বরু এই আল্লাহনাথ মন্দির স্থাপন করা যাইছে কুয়া হচ্ছে ২০০ বর্ষ পূর্বরু এই মঠ আল্লাহনাথ যেটা করেছিলেন তেমন ভগবানঙ্ক নির্দেশে সে যে বিগ্রহ তৈরি করছেন এবং তাঁকে প্রতিষ্ঠা করছেন গোটি মোগলি পথরে সে তৈরি হয়েছে তেমন এই যে নামটা দিয়েছেন ভক্তি সিদ্ধান্ত সরস্বত ঠাকুর যে কি আমার এই যে আল্লাহনাথ সে যাইছেন তা পুনরুদ্ধার করছেন এবং সেটা যে আমি দেখিলে যে মঠ কুয়া হচ্ছে গৌড়ীয় মঠ সেটাকে সে প্রতিষ্ঠা করলে সে তেমন তাঁর নাম দিয়েছিলেন ব্রহ্ম গৌড়ীয় মঠ অর্থাৎ ব্রহ্মাঙ্ক না সে দিয়েছিলেন ব্রহ্মগৌড়ীয় যেহেতু ব্রহ্মা এখানে ଆଲନାଥ ପ୍ରତିଷ୍ଠା କରିଥିଲେ ସେ। କିନ୍ତୁ ସେଠାରେ ଯେଉଁ ବିଘ୍ନ ସେ ରଖିଛନ୍ତି ଗୋପୀ ଗୋପୀନାଥ କୁହାହେଉଛି। ତେଣୁ ଏଇ ଗୋପୀ ଗୋପୀନାଥ ଆମେ ସାଧାରଣତଃ ବିଗ୍ରହ ଦେଖୁଛୁ ରାଧା କୃଷ୍ଣ ବିଗ୍ରହ ବା ରାଧା ମଦନ ମୋହନ ରାଧା ଗୋବିନ୍ଦ ରାଧା ଗୋପୀନାଥ ରାଧା କହୁଛନ୍ତି। କିନ୍ତୁ ଗୋଟେ ଗୋପୀ ଦେଇଛନ୍ତି ଗୋପୀ ଗୋପୀନାଥ ତାତ୍ପର୍ଯ୍ୟ ହେଉଛି ଏଇ ଗୋପୀ ହେଉଛନ୍ତି ସ୍ୱୟଂ ରାଧାରାଣୀ। ତେଣୁ ସେଥିପାଇଁ ସେ ଗୋପୀ ଗୋପୀନାଥ କୁହାହେଉଛି। ଯେପରି ରାସଲୀଳାରେ କୃଷ୍ଣ ନିଜକୁ ଯେତେବେଳେ ଗୋପୀମାନେ ଆସିଲେ ସେଠାରେ ସେ ତାଙ୍କର ଚତୁର୍ଦ୍ଧା ନାରାୟଣ ରୂପ ଦେଖିଛନ୍ତି। କିନ୍ତୁ ଯେତେବେଳେ ରାଧାରାଣୀ ଆସିଲେ ସେ ତାଙ୍କର ସେ ଦିବ୍ୟୁଜ ବୈଶିଧା ରୂପ ପ୍ରଦର୍ଶନ କରିଛନ୍ତି। ଇଏ ହେଉଛି ତାତ୍ପର୍ଯ୍ୟ କୁହାହେଉଛି। ରାଧାରାଣୀ ପାଖରେ କୃଷ୍ଣ ନିଜକୁ ଲୁଚେଇ ପାରିନାହାନ୍ତି ତେଣୁ ସେ ତାଙ୍କର ଯେଉଁ ଚତୁର୍ଭୁଜରୁ ସେ ଦିବ୍ୟୁଜ ହେଇଯାଇଛନ୍ତି। ଇଏ ହେଉଛି ତାତ୍ପର୍ଯ୍ୟ। ସେ ସେଥିପାଇଁ ଏ ମନ୍ଦିରରେ ଭକ୍ତି ସିଦ୍ଧା ସଂସ୍ଥା କରୁ ଯେଉଁ ବିଗ୍ରହ ପ୍ରତିଷ୍ଠା କରିଛନ୍ତି ତାହା ହେଉଛି ଗୋପୀ ଗୋପୀନାଥ କୁହାହେଉଛନ୍ତି। ଆଉ ଚୈତନ୍ୟ ମହାପ୍ରଭୁ ଅଛନ୍ତି ସେ, ତେଣୁ ସେ ହେଉଛନ୍ତି ଗୌଡ଼େଶ୍ୱର କୁହାହେଉଛି। ତେଣୁ ପ୍ରଭୁପାଦ ଜୀ ଭକ୍ତି ସଂସ୍ଥା ସେ ପ୍ରେଡିକ୍ସନ କରିଥିଲେ। ତେଣୁ ଏଇ ଯେଉଁ ଏଠାରେ ରଥଯାତ୍ରା ଚାଲିଛି ସେ ସମୟରେ ସେ ଲେଖିଛନ୍ତି ଯେ ଆମର ଆମେ କହିବା ଇଂଲଣ୍ଡରେ ଯିଏ ପୁରୀର ଯେଉଁ ଜଗନ୍ନାଥ ରଥ ଅଛନ୍ତି ସେ ପାଇ ଜଗନ୍ନାଥ ଏକ ପ୍ଲେନରେ ପଳେଇଯିବେ ଇଂଲଣ୍ଡ। ସେଠାରେ ସେ ରଥଯାତ୍ରା ମହୋତ୍ସବ କରିବେ ଆଉ ସେଠାରେ ମଧ୍ୟ ଏଇ ଯେଉଁ ଆଲନାଥର ଯେଉଁଟା ଅଛି ସେ ବିଗ୍ରହ ଏବଂ ସେଠାରେ ଯେଉଁ ଗୋପୀ ଗୋପୀନାଥ ସେ ମନ୍ଦିର ଆମେ ପ୍ରତିଷ୍ଠା କରିବା ତାକୁ ସେଟାକୁ ସେ ପ୍ରେଡିକ୍ସନ ଦେଇଥିଲେ ତାହା ମଧ୍ୟ ସେ ସତ୍ୟରେ ପରିଣତ କରିଥିଲେ। ଏସବୁ ତାତ୍ତ୍ୱିକ ଜିନିଷ କୁହାଯାଇଛି। ତେଣୁ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଆସିଥିଲେ ସେ ଯେତେବେଳେ ଦେଖିଲେ ଆଲନାଥରେ ସେଇ ସେଇ ତାଙ୍କୁ ଦର୍ଶନ କରିଥିଲେ ସେଇ ଦିବ୍ୟଜଧାରୀ କୃଷ୍ଣଙ୍କୁ, ଯାହାଫଳରେ ଭଗବାନ କୃଷ୍ଣ ଦର୍ଶନ କଲା ପରେ ଯେ ଜଗନ୍ନାଥ ସେ ଜଗନ୍ନାଥଙ୍କ ଅତି ପ୍ରିୟ ଥିଲେ ତ ମହାପ୍ରଭୁ, ଯେ ଇଏ ହେଉଛନ୍ତି ମହାପ୍ରଭୁ ହେଉଛନ୍ତି ଯେ ମିଳିତ ଚୌଟ ରାଧା ଭାବ ଧାରଣ କରି ସେ ଆସିଥିଲେ। ମିଳିତ ତନ କୁହାହେଉଛି ରାଧାକୃଷ୍ଣ ମିଳିତ ତନ। ତେଣୁ ସେ ଯେତେବେଳେ ଦେଖିଲେ ଏଠାରେ ଆଲନାଥରେ ସେ ସେଇ ଦିବ୍ୟଜଧାରୀ କୃଷ୍ଣଙ୍କୁ ଦର୍ଶନ କରିଛନ୍ତି। ତେଣୁ ସେତେବେଳେ ସେ ପାଷାଣ କୁହାହେଉଛି ସେ ଯେତେବେଳେ ତାଙ୍କୁ ତାଙ୍କର ଭାବ ବେଶ ଆସିଛି ଦଣ୍ଡଭୂତ କରିଛନ୍ତି ସେତେବେଳେ ପାଷାଣ ଭିତରେ ପଶୁପକ୍ଷୀ ଝୁରି ପାଷାଣ ଭିତରେ ଶୁଣି ଯାହାର ଗୁଣ ଗାଥା। ତେଣୁ ସେ ପାଷାଣ ତଳି ଯାଇଥିଲା କୁହାହେଉଛି ମହାପ୍ରଭୁଙ୍କ ପୂର୍ଣ୍ଣ ଅବୟବ ସେ ଜାଗାଟା ଅଛି। ତେଣୁ ବର୍ତ୍ତମାନ ଆମର ସେ ସମୟରେ 1996 ଯେତେବେଳେ ପ୍ରଭୁପାଦଙ୍କର ଶତବାର୍ଷିକ ଉତ୍ସବ ପାଳନ କରାହଉଥିଲା ସେହି ସମୟରେ ଆମର ଗୁରୁଦେବଙ୍କ ନିର୍ଦ୍ଦେଶରେ ସେଠାରେ ଏସବୁ କାର୍ଯ୍ୟ ପରବର୍ତ୍ତୀ ଅବସ୍ଥାରେ କରାଯାଇଥିଲା। ତେଣୁ ଗୁରୁଦେବ ଯାଇଥିଲେ ତେଣୁ ସେଠାରେ ସେ ଏଇ ଆଲନାଥ ବିଷୟରେ ମଧ୍ୟ ସେ ପ୍ରକାଶ କରିଥିଲେ କିପରି ଭାବରେ ଆଲନାଥର ମହିମା ସେ ଗୁଣକୃତ କରିଥିଲେ। କାରଣ ସେଇଠି ଆମର ମଧ୍ୟ ଶୁଭ ଦେଇଥିଲେ ଗୁରୁଦେବ ଆଉ ଏଇଟା ପରବର୍ତ୍ତୀ ଅବସ୍ଥାରେ ତା ଇସ୍କନ୍ ତରଫରୁ ସେଟା ସବୁ କରାହେଇଥିଲା। ସଚିନ୍ଦ୍ର ପ୍ରଭୁ ସେସବୁ କାର୍ଯ୍ୟ ନେଇଥିଲେ ଆଉ ଆମେ ମଧ୍ୟ ସେ କାର୍ଯ୍ୟରେ ମଧ୍ୟ କିଛି ସହଯୋଗ କରିଥିଲୁ। ତେଣୁ ସେଟା ଯେଉଁ ପାଷାଣ ଅଛି ମହାପ୍ରଭୁଙ୍କର ଯେଉଁ ପୂର୍ଣ୍ଣ ଅବୟବ ତା ଆଗରେ ମଧ୍ୟ ଆମର ଯେଉଁ ମଣ୍ଡପ କରାଯାଇଛି ଯେଉଁଟା ବସିଥିଲେ ତେଣୁ ତା ଆଗରୁ ମଧ୍ୟ ତାଙ୍କ ସର୍ବଭୁଜ ଗୌରାଙ୍ଗ ରୂପ ମଧ୍ୟ କରାଯାଇଛି। ତାପରେ ତାଙ୍କର ପଶୁଶାଳା ମଧ୍ୟ କରାଯାଇଥିଲା ଏବଂ ମେନ୍ ଗେଟ୍ ଯେଉଁଟା ଅଛି ସେଟା ମଧ୍ୟ ଇସ୍କନ୍ ତରଫରୁ ସବୁ କରାଯାଇଛି ଜିନିଷ ଆଉ ଏସବୁ କାର୍ଯ୍ୟ ସବୁ କରାଯାଇଛି। ତେଣୁ ସେଇ ଆଲନାଥ ବିଷୟରେ ଆଉ କିଛି ଅଛି ତାକୁ ପରବର୍ତ୍ତୀ ଅବସ୍ଥାରେ ପ୍ରଶ୍ନ କରାଯାଏ କହିବି। ସବୁ ଜିନିଷ ମହାପ୍ରଭୁଙ୍କ ଲୀଳା କଥା ମଧ୍ୟ ମହାପ୍ରଭୁ ମଧ୍ୟ ଯେତେବେଳେ ଦକ୍ଷିଣ ଭାରତ ଯାଇଥିଲେ ସେଇ ଜାଗାରୁ ମଧ୍ୟ ସେ ଆରମ୍ଭ କରିଥିଲେ ତାଙ୍କ ଯାତ୍ରା। ତେଣୁ ବଡ଼ ସୁନ୍ଦର ତାଙ୍କର ସବୁ ଲୀଳା ବର୍ଣ୍ଣନା କରାଯାଏ ଦକ୍ଷିଣ ଭାରତରେ ଯେତେବେଳେ ସେ ଯାଇଛନ୍ତି ସେ ଏସବୁ କଥା ଅଛି ପରବର୍ତ୍ତୀ ଆମେ କହିବା ସେ ବିଷୟରେ ସମୟ ପାଇଲା। ବର୍ତ୍ତମାନ ମୁଁ ଭୀଷଣ ଦେଉଛି ଜୟ ଶ୍ରୀ ଗୁରୁଦେବ କି ଜୟ ଶ୍ରୀ ପ୍ରଭୁପାଦ କି ସମ୍ବେତ ଭକ୍ତବୃନ୍ଦ କି ପ୍ରଭୁପାଦ
ନେକ୍ସଟ କ'ଣ ଆଲୋଚନା ନେକ୍ସଟ ପ୍ରୋଗ୍ରାମ
ହଁ ଇଏ ଆର ରବିବାରରେ ଆର ରବିବାର ପ୍ରୋଗ୍ରାମଟା
ଉଣେଇଶ ପଡ଼ିବ ଆମେ ପଡ଼ିବ ବାର ପାଞ୍ଚ
ଜଗନ୍ନାଥ
ଆଚ୍ଛା ଆମର ସେ ଇଏ ସାତ ତାରିଖ ବୋଧେ କରୁଛନ୍ତି
ପାଞ୍ଚ ତାରିଖ।